ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅକ୍ଲାଣ୍ଡରେ ଆଜି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ସ୍ୱାଧୀନତା ଦିବସରେ ଇସ୍ରୋ ଉତ୍କ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ। ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ପେନ୍କୁ 2-1 ଗୋଲ୍ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କଲା ଭାରତୀୟ ହକି ଦଳ। ଅଗଷ୍ଟ 14 ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଏବଂ ବାଂଲାଦେଶର ନୂଆ ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ଆଜି ଅକ୍ଲାଣ୍ଡରେ ଏକ ସାମୁହିକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ନ୍ୟୁଜିଲାଣ୍ଡରେ ପାଖାପାଖି 3 ଲକ୍ଷ ଭାରତୀୟ ବସବାସ କରୁଛନ୍ତି। ଏହା ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଅକ୍ଲାଣ୍ଡରେ ଏକ ଦୂତାବାସ ଖୋଲିବ ବୋଲି ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘୋଷଣା କରିଥିଲେ। ଆସନ୍ତା ସ୍ୱାଧୀନତା ଦିବସରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ SSLV ଜରିଆରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତ୍କ୍ଷେପଣ କରିବ। ମହାକାଶକୁ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତ୍କ୍ଷେପଣ କରି ଇସ୍ରୋ ସ୍ୱାଧୀନତା ଦିବସ ପାଳନ କରିବ। ଅଗଷ୍ଟ 15 9:17 ଶ୍ରୀହରିକୋଟାରୁ ଉପଗ୍ରହ ଉତ୍କ୍ଷେପଣ ପାଇଁ କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନ ବ୍ୟବହାର କରାଯିବ। ଇସ୍ରୋ ଦ୍ୱାରା ବିକଶିତ ଏହି କ୍ଷୁଦ୍ର ଉତ୍କ୍ଷେପଣ ଯାନକୁ କମ୍ ଖର୍ଚ୍ଚରେ ଉତ୍ପାଦନ କରାଯାଇପାରିବ। ଏଥିରେ ଏକାଧିକ ମାଇକ୍ରୋ ସାଟେଲାଇଟ୍ ରହିପାରିବ ଏବଂ ସର୍ବନିମ୍ନ ଭିତ୍ତିଭୂମି ଆବଶ୍ୟକତା ସହିତ କମ୍ ସମୟ ମଧ୍ୟରେ ଚାହିଦା ଅନୁଯାୟୀ ଉତ୍କ୍ଷେପଣ କରାଯାଇପାରିବ। ଏହା 500 କିଲୋଗ୍ରାମର ଉପଗ୍ରହକୁ 500 କିଲୋମିଟର କକ୍ଷପଥକୁ ନେଇଯାଇପାରିବ। ପ୍ରଦର୍ଶନ ଉଡ଼ାଣ ସଫଳ ହେବା ପରେ ଏହାକୁ ଉତ୍ପାଦନ ପାଇଁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ 14 ଅମୃତ ଉଦ୍ୟାନ ବାର୍ଷିକ ସଂସ୍କରଣ 2024 ଉଦ୍ଘାଟନ କରିବେ। ଅମୃତ ଉଦ୍ୟାନ ଅଗଷ୍ଟ 16 ସେପ୍ଟେମ୍ବର 15 ପର୍ଯ୍ୟନ୍ତ 10:30 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଅପରାହ୍ନ 5:15 ଶେଷ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପ୍ରଥମଥର ପାଇଁ ଅଗଷ୍ଟ 29 ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତ୍ଙ୍କ ପାଇଁ ଏହା ସଂରକ୍ଷିତ ରହିବ। ସେହିପରି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷକ ଦିବସ ଅବସରରେ ସେପ୍ଟେମ୍ବର 5 ଶିକ୍ଷକଙ୍କ ପାଇଁ ସଂରକ୍ଷିତ ରଖାଯିବ। ରକ୍ଷଣାବେକ୍ଷଣ ପାଇଁ ଅମୃତ ଉଦ୍ୟାନ ସବୁ ସୋମବାର ବନ୍ଦ ରହିବ। ରାଷ୍ଟ୍ରପତି ଭବନର ୱେବ୍ସାଇଟ୍ visit.rashtrapativabhavan.gov.in ଏବଂ ୱାକ୍ ଇନ୍ ଭିଜିଟର୍ସଙ୍କ ପାଇଁ 35 ଗେଟ୍ ବାହାରେ ଥିବା ସେଲ୍ଫ ସର୍ଭିସ୍ କିଓସ୍କରୁ ଅନ୍ଲାଇନ୍ ବୁକିଂ କରାଯାଇପାରିବ। ଦେଶଭକ୍ତିର ଭାବନାକୁ ପ୍ରୋହାହିତ କରିବା ପାଇଁ ଦେଶରେ ଅଗଷ୍ଟ 9-15 ପର୍ଯ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନ ଚାଲିବ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ହର୍ ଘର୍ ତିରଙ୍ଗା ୱେବ୍ସାଇଟ୍ରେ ତ୍ରିରଙ୍ଗା ସହ ସେଲ୍ଫି ଅପ୍ଲୋଡ୍ କରିବାକୁ ଅନୁରୋଧ କରିଛନ୍ତି। ଆଜାଦି କା ଅମୃତ ମହୋତ୍ସବ ଅଧୀନରେ 2022 ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତବର୍ଷ 10 କୋଟିରୁ ଅଧିକ ଲୋକ ତ୍ରିରଙ୍ଗା ସହ ସେଲ୍ଫି ଉଠାଇ ଏହାକୁ ଅପ୍ଲୋଡ୍ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଆଜିଠାରୁ 3-ଦିନିଆ ମାଳଦ୍ୱୀପ ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ନୂତନ ସୁଯୋଗ ଖୋଜିବା ଏହି ଗସ୍ତର ଉଦ୍ଦେଶ୍ୟ। ଚଳିତ ବର୍ଷ ଜୁନ୍ ମାସରେ ନୂତନ କେନ୍ଦ୍ରମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମୟରେ ଯୋଗଦେବା ପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଏଜୁଙ୍କ ଭାରତ ଗସ୍ତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଗସ୍ତ କରୁଛନ୍ତି। ମାଳଦ୍ୱୀପ ଭାରତର ଏକ ପ୍ରମୁଖ ପଡ଼ୋଶୀ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭୌଗୋଳିକ ସ୍ଥିତିରେ ଅଛି। ସମଗ୍ର ଅଞ୍ଚଳରେ ବିକାଶ ଓ ନିରାପତ୍ତା ପାଇଁ ଭାରତ ପଡ଼ୋଶୀ ପ୍ରଥମ ନୀତି ଏବଂ ସାଗର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଅବକାରୀ ନୀତିରେ ଅନିୟମିତତା ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟର ବିରୋଧ କରି ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇବେ। ଉଭୟ ପକ୍ଷଙ୍କ ଯୁକ୍ତି ଶେଷ ହେବା ପରେ ଅଦାଲତ ସିସୋଦିଆଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ମାମଲାରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସିସୋଦିଆଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ପ୍ୟାରିସ୍ ଅଲମ୍ପିକ୍ସରେ ଭାରତର ଷ୍ଟାର୍ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ନିରଜ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ 99.45 ମିଟରରେ ରୌପ୍ୟ ପଦକ ଜିତିଥିବା ବେଳେ ପାକିସ୍ତାନର ଅର୍ଶଦ ନଦୀମ 92.97 ମିଟର ଥ୍ରୋ କରି ସର୍ବକାଳୀନ 90.57 ମିଟର ଅଲମ୍ପିକ୍ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ ନିରଜ ଚୋପ୍ରା ସ୍ୱାଧୀନତା ପରେ ପ୍ରଥମ ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଭାବେ 2 ପଦକ ଜିତିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ 99.34 ମିଟର ଫିଙ୍ଗି ସେ ଅଗ୍ରଣୀ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ। 2008 ଓ 2012 ଅଲିମ୍ପିକ୍ସରେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ପରେ ନିରଜ ଚୋପ୍ରା ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ପୁରୁଷ ଏବଂ ତୃତୀୟ ଖେଳାଳି ହୋଇଛନ୍ତି। ପିଭି ସିନ୍ଧୁ କ୍ରମାଗତ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ। ନିରଜଙ୍କ ରୌପ୍ୟ ପଦକ ପ୍ୟାରିସ୍ରେ ଭାରତର ପଞ୍ଚମ ପଦକ ଥିଲା, ଯେଉଁଥିରେ ଗୋଟିଏ ରୌପ୍ୟ ଓ 4 କାଂସ୍ୟ ପଦକ ରହିଛି। ପ୍ୟାରିସ୍ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ନିରଜ ଚୋପ୍ରାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନିରଜଙ୍କ ସଫଳତାରେ ଦେଶ ଗର୍ବିତ ଏବଂ ଏହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ନିରଜ ବାରମ୍ଭାର ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ନିରଜ ଚୋପ୍ରାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ନିରଜ ତ୍ରିରଙ୍ଗାର ସମ୍ମାନ ବୃଦ୍ଧି କରିଛନ୍ତି। ପ୍ୟାରିସ୍ରେ ଭାରତୀୟ ଆଥଲେଟ୍ମାନେ ଆଜି କୁସ୍ତି ଆଥଲେଟିକ୍ସ ଏବଂ ଗଲ୍ଫରେ ଭାଗ ନେବେ। ପୁରୁଷ 57 କେଜି ଫ୍ରି ଷ୍ଟାଇଲ୍ କୁସ୍ତି ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଅମନ ସେହରାବତ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ରାତି 9:45 ଆରମ୍ଭ ହେବ। ଆଥଲେଟିକ୍ସରେ ଭାରତୀୟ ପୁରୁଷ ଓ ମହିଳା ରିଲେ ଦଳ 4x400 ରିଲେ ରେସ୍ରେ ଭାଗ ନେବେ। ପୁରୁଷ ରିଲେ ଦଳ ଅପରାହ୍ନ 2:35 ଏବଂ ମହିଳା ରିଲେ ଦଳ ଅପରାହ୍ନ 2:10 ରାଉଣ୍ଡ 1 ଭାଗ ନେବେ। 2 ହିଟ୍ରେ ଶ୍ରେଷ୍ଠ 3 ଦଳ ଏବଂ ପରବର୍ତ୍ତୀ 2 ଦ୍ରୁତତମ ଦଳ ଫାଇନାଲରେ ମୁହାଁମୁହିଁ ହେବେ। ଗଲ୍ଫରେ ଅଦିତୀ ଅଶୋକ ଏବଂ ଦୀକ୍ଷା ଡାଗର ରାଉଣ୍ଡ 3 ନଜର ଆସିବେ। ଟୋକିଓ ଅଲମ୍ପିକ୍ସ 2020 ଅଦିତୀ ଚତୁର୍ଥ ସ୍ଥାନରେ ରହିଥିଲେ। ତୃତୀୟ ରାଉଣ୍ଡ ମ୍ୟାଚ୍ ମଧ୍ୟାହ୍ନ 12:30 ଆରମ୍ଭ ହେବ। ପ୍ୟାରିସ୍ ଅଲମ୍ପିକ୍ସ 2024 କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ମଞ୍ଚରେ ଭାରତକୁ ଗର୍ବିତ କରିଥିବା ସମସ୍ତ କ୍ରୀଡ଼ାବିତ୍କୁ ଉପରାଷ୍ଟ୍ରପତି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଧନ୍କଡ଼ ଭବିଷ୍ୟତର ସମସ୍ତ ପ୍ରୟାସରେ ଦଳର ସଫଳତା କାମନା କରିଛନ୍ତି। ହକି ଇଣ୍ଡିଆ ପ୍ୟାରିସ୍ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ପୁରୁଷ ହକି ଦଳର ଖେଳାଳିଙ୍କୁ 15,00,000 ଓ ସପୋର୍ଟ ଷ୍ଟାଫ୍କୁ 7,50,000 ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ସ୍ୱେନ୍କୁ 2-1 ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ ପଦକ ହାସଲ କରିଛି। ସେହିପରି ଭାରତୀୟ ହକି ଦଳର ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଳର ସମସ୍ତ ଖେଳାଳିଙ୍କୁ 15,00,000 ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସେ ସହଯୋଗୀ ଷ୍ଟାଫ୍ଙ୍କ ପାଇଁ 10,00,000 ଲେଖାଏଁ ଘୋଷଣା କରିଛନ୍ତି। ତେବେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ 4,00,000 ପୁରସ୍କାର ଘୋଷଣା କରିଥିବା ଜଣାପଡ଼ିଛି। ନୋବେଲ ବିଜେତା ମହମ୍ମଦ ୟୁନୁସ୍ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ଗତକାଲି ସନ୍ଧ୍ୟାରେ ଢାକାର ବଙ୍ଗଭବନରେ ତାଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ପ୍ରଫେସର ମହମ୍ମଦ ୟୁନୁସ୍କୁ ବାଂଲାଦେଶର ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ସହିତ ବାଂଲାଦେଶରେ ଖୁବ୍ ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିବ ବୋଲି ପ୍ରଧାନମନ୍ତ୍ରୀ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ୱାକଫ୍ ସଂଶୋଧନ ବିଲ୍ 2024 ଅଧିକ ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି। ଗତକାଲି ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ଏହି ଆଇନ ଅଧିକ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ୱଷ୍ଟ ଏବଂ ଏହି ଆଇନରେ କିଛି ଲୁଚାଇବାକୁ ନାହିଁ। ସଂସଦରେ ଅର୍ଥ ବିଲ୍ 2024, ବିନିଯୋଗ ବିଲ୍ 2024 ଏବଂ ଜାମ୍ମୁ କାଶ୍ମୀର ବିନିଯୋଗ ବିଲ୍ 2024 ପାରିତ ହୋଇଛି। ରାଜ୍ୟସଭାରେ ଆଲୋଚନା ପରେ ଏହି ବିଲ୍ଗୁଡ଼ିକୁ ଲୋକସଭାକୁ ଫେରାଇ ଦିଆଯାଇଥିଲା। ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇସାରିଛି। ଏହା ସହିତ ସଂସଦ 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରକ୍ରିୟା ଶେଷ କରିଛି। ଅକ୍ଲାଣ୍ଡରେ ଆଜି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ସ୍ୱାଧୀନତା ଦିବସରେ ଇସ୍ରୋ ଉତ୍କ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ। ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱେନ୍କୁ 2-1 ପରାସ୍ତ କରି କାଂସ୍ୟ ପଦକ ହାସଲ କଲା ଭାରତୀୟ ହକି ଦଳ। ଅଗଷ୍ଟ 14 ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଏବଂ ବାଂଲାଦେଶର ନୂଆ ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।